namo bhagavate vasudevaya om namo bhagavate vasudevaya om namo bhagavate vasudevaya narayanam namaskritya naram chaiva narottamam devim saraswatim dasam tato jayamudire nashta prayesu avadresu nityam bhagavata sevaya bhagavati uttama sloke bhaktirbhavati naishike mukangarati vatalam pangulangayate girim jatkripadamaham bande Sigurum dinatarinam sri paramananda madhava. Hare Hare upasthita bhakta sarjana vrinda eva matra vrinda. Ami gatakali Maharaj Parikshitankara abhisap eva tankara rajya tyaga samandare shravan guru thile. Te kipari bhavare Maharaj Parikshita मुनि कुमार द्वारा अभिशप्त हुई सात दिन मध्यरे सर्पदंशन रे मृत्यु हेबार संवाद श्रवण करी निजर राज्य त्याग करी गंगा नदी कूल रे मृत्यु पाई प्रतीक्षा करुछन्ते एवं से सात दिन रे समय को से किपरि भाव रे विनियोग करिवे सेति पाई से उपयुक्त अवसर रे प्रतीक्षा करुछन्ते से समय रे श्री सुखदेव गोस्वामी सेठारे उपस्थित होती एवं महाराज परीक्षित श्री सुखदेव गोस्वामी चरण से प्रणाम करी तांकु उपयुक्त सम्मान प्रदर्शन करी तांकु एक महत्वपूर्ण प्रश्न करी महाराज परीक्षित जदियो से जानिथिले मृत्यु समय तांकु कौन करिवा को हेबो जेहेतु से भगवान परम भक्त थिले किंतु समस्त जगतर मंगल पाई से एपरि एक प्रश्न करिसंति श्री सुखदेव गोस्वामी को जहाँ उत्तर श्रवण कले समस्त जगतर मंगल हेब एवं समस्ते निज निजर कर्तव्य संबंध में सचेतन हो पारे तेणु महाराज परीक्षित श्री सुखदेव गोस्वामी को प्रश्न करुछंति अतः प्रोत्साहन संसिद्धि योगिनां परमं गुरु पुरुष सह यत् कार्यम नियमानस्य सर्वथा तेणु परीक्षित महाराज हूँ प्रश्न जे हे योगी मान परम गुरु मु आपण को जीवन रे सिद्धि कौन से संबंध में प्रश्न करुच ये जीवन रे चरम सिद्धि किपर भाव व्यक्ति प्राप्त हो पार कारण साधारण भाव लोक मैंने जानी था जदि से अर्थ उपार्जन करी केवल आहार निद्रा भय मैथुन व्यवस्था करदे जीवन धन्य होगा किंतु प्रकृत पक्षे पशु पक्षी माने मध्य जीवन रे आहार निद्रा भय मैथुन व्यवस्था कर दौंस से सब किसी अभाव ना तेणु से जीवन में यहपर भाव पशु मान भी सिद्धि प्राप्त होती आहार निद्रा भय मैथुन व्यवस्था करे तेणु मनुष्य जदि केवल आहार निद्रा भय मैथुन को जीवन सिद्धि बोली मन कला पशु ठार मनुष्य के गुण से कम नुह से पशु सहित समान तेणु प्रकृत पक्षे आहार निद्रा भय मैथुन यह गोटे महत उद्देश्य रही जीवन जामे एक दुर्लभ मनुष्य जन्म लाभ करी प्राप्त हो पार जहाँकि पशुपक्षी मैंने प्राप्त हो पारे ना अन्य मनुष्यतर जीवजनी मैंने ଏଇ ଜୀବନର ଚରମ ସିଦ୍ଧିକୁ ପ୍ରାପ୍ତ ହେଇପାରନ୍ତି ନାହିଁ। କେବଳ ମନୁଷ୍ୟମାନେ ହିଁ ଇଚ୍ଛା କଲେ ଚରମ ସିଦ୍ଧିକୁ ପ୍ରାପ୍ତ ହେଇପାରିବେ। ତେଣୁ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ କରୁଛନ୍ତି ସେ କହୁଛନ୍ତି ପୁରୁଷ ସେ ଯତ୍ କାର୍ଯ୍ୟମ ମ୍ରିୟମାଣସ ସର୍ବଥା। ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତିର କଣ କର୍ତ୍ତବ୍ୟ, ସେ କଣ କରିବା ଉଚିତ, ଏବଂ ବିଶେଷ ଭାବରେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ଅତି ନିକଟରେ, ତାର ମୃତ୍ୟୁ ଅତି ସନ୍ନିକଟ, ସେ ସମୟରେ ତାର କଣ କର୍ତ୍ତବ୍ୟ। ତେଣୁ ଏ ପ୍ରଶ୍ନ ସମସ୍ତ ମନୁଷ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ, କାରଣ ପ୍ରତ୍ୟେକ ମନୁଷ୍ୟ ଜାଣିବା ଉଚିତ ଯେ ପ୍ରକୃତ ଜୀବନରେ ତାର ପ୍ରକୃତ କର୍ତ୍ତବ୍ୟ କ'ଣ ଏବଂ ମୃତ୍ୟୁ ସମୟରେ ତାର କର୍ତ୍ତବ୍ୟ କ'ଣ, ତାହେଲେ ଆମେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇପାରିବା ଏବଂ ଏ ଦୁର୍ଲଭ ମନୁଷ୍ୟ ଜନ୍ମ ଆମେ ଲାଭ କରିଛେ, ଏହି ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହେବା ପାଇଁ ଆମେ ବ୍ୟବସ୍ଥା କରିପାରିବା। ତା ନହେଲେ ଆମେ ଏହି ଦୁର୍ଲଭ ମନୁଷ୍ୟ ଜନ୍ମକୁ ଯଦି ନଷ୍ଟ କରିଦେଲେ ଜୀବନର ଉଦ୍ଦେଶ୍ୟ ସମ୍ବନ୍ଧରେ ନ ଜାଣି, ତାହେଲେ ଆମକୁ ବାରମ୍ବାର 84 ଲକ୍ଷ ଜୀବଜନୀରେ ପୁନଃ ଜୀବନ ଜନ୍ମଗ୍ରହଣ କରିବାକୁ ପଡ଼ିବ ଏବଂ ବାରମ୍ବାର ଦୁଃଖ ଭୋଗ କରିବାକୁ ପଡ଼ିବ। ତେଣୁ ଯେତେବେଳେ ମହାରାଜ ପରୀକ୍ଷିତ ଏ ପ୍ରଶ୍ନ କରୁଛନ୍ତି, ଶୁକଦେବ ଗୋସ୍ୱାମୀ ଅତ୍ୟନ୍ତ ପ୍ରସନ୍ନ ହେଉଛନ୍ତି ତାଙ୍କର ଏ ପ୍ରଶ୍ନ ଶ୍ରବଣ କରି। ତେଣୁ ସେ ମହାରାଜ ପରୀକ୍ଷିତଙ୍କ ପ୍ରଶ୍ନର ପ୍ରଶଂସା କରୁଛନ୍ତି। ବରିଆନ ଏ ସତେ ପ୍ରଶ୍ନ କୃତ ଲୋକ ହିତଙ୍କ ନିର୍ବାହ। ହେ ରାଜନ, ତୁମେ ଯେଉଁ ପ୍ରଶ୍ନ କରିଛ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଶ୍ନ, କାରଣ ଏ ପ୍ରଶ୍ନ ସମସ୍ତ ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ପ୍ରତ୍ୟେକ ମନୁଷ୍ୟ ଏ ପ୍ରଶ୍ନର ଉତ୍ତର ଜାଣିବା ଉଚିତ, ସେଥିପାଇଁ ସମସ୍ତ ମଙ୍ଗଳ ଜଗତର ମଙ୍ଗଳ ପାଇଁ ଏ ପ୍ରଶ୍ନ ଉଦ୍ଦିଷ୍ଟ। ଏବଂ ଆତ୍ମଭି ସମ୍ମତ ପୁଂସା ସ୍ୱତ ବ୍ୟାଧିନୁ ଯତ୍ ପରଃ। ଏବଂ ଏ ପ୍ରଶ୍ନ ସମସ୍ତ ଆତ୍ମବିତ୍ ଅର୍ଥାତ୍ ଆତ୍ମ ସାକ୍ଷାତ କରିଥିବା ବ୍ୟକ୍ତିମାନେ, ଯେଉଁମାନେ ଆଧ୍ୟାତ୍ମିକ ଜୀବନରେ ଉନ୍ନତି ପ୍ରାପ୍ତ ହୋଇଛନ୍ତି, ଆତ୍ମ ସାକ୍ଷାତକାର କରିଛନ୍ତି, ଭଗବାନଙ୍କୁ ଜାଣିଛନ୍ତି, ସେମାନେ ମଧ୍ୟ ଏପରି ପ୍ରଶ୍ନକୁ ସମ୍ମତି ପ୍ରଦାନ କରିଥାନ୍ତି। ଶ୍ରୋତ ବ୍ୟାଧି ନିଜତ୍ ପରଃ, ଏବଂ ସମସ୍ତ ଶ୍ରବଣୀୟ ବିଷୟମାନଙ୍କ ମଧ୍ୟରେ ଏପରି ପ୍ରଶ୍ନର ଉତ୍ତର ହେଉଛି ପରମ ଶ୍ରବଣୀୟ ବିଷୟ, କାରଣ ଏ ସଂସାରରେ ଲୋକମାନେ ବିଭିନ୍ନ କଥା ଶ୍ରବଣ କରୁଛନ୍ତି ଯାହାକି ଆମର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ନୁହେଁ। ଆମେ ସବୁ ସମୟରେ କିଛି ନା କିଛି କଥା କହୁଛେ, ଗ୍ରାମ୍ୟ କଥା, ସେ କଥାର କିଛି ମୂଲ୍ୟ ନାହିଁ। କାହିଁକି ନା ଯେପରି ବର୍ଷା ଦିନେ ଆପଣମାନେ ଦେଖିଥିବେ ବେଙ୍ଗ ସେ ରାବ କରେ, ବର୍ଷା ସମୟରେ ବେଙ୍ଗମାନେ ରଡ଼ି ଛାଡ଼ିଥାନ୍ତି ରାତ୍ରିରେ, ଏବଂ ସେ ରଡ଼ିର ତାତ୍ପର୍ଯ୍ୟ କ'ଣ ନା ବେଙ୍ଗମାନେ ଯେତେବେଳେ ରଡ଼ି ଛାଡ଼ିଥାନ୍ତି ସେ ରଡ଼ିକୁ ଶ୍ରବଣ କରି କିଏ ଆସେ, ସାପ ଆସିବ ବେଙ୍ଗ ରଡ଼ି ଶ୍ରବଣ କରି, ଏବଂ ସାପ ଜାଣିନବ ଯେ ଏଇ ଜାଗାରେ ବେଙ୍ଗ ରହିକି ରଡ଼ିଛି କରୁଛି, ତେଣୁ ସାପ ଆସି ତାକୁ ଭକ୍ଷଣ କରିବ। ତେଣୁ ବେଙ୍ଗର ରଡ଼ି ସେ ଯେପରି ଆହ୍ୱାନ କରୁଛି ସର୍ପକୁ, କାଳକୁ, ତାର କାଳକୁ ଆହ୍ୱାନ କରୁଛି ଯେ ସାପ ଆସ ମୋତେ ଭକ୍ଷଣ କର। ତେଣୁ ଆମେ ଯଦି ଭଗବାନଙ୍କର କଥା ତ୍ୟାଗ କରି, ଭଗବାନଙ୍କର କଥା ଶ୍ରବଣ ନ କରି, କେବଳ ଆମର ଜୀବନର ବହୁମୂଲ୍ୟ ସମୟକୁ କେବଳ ଆମେ ଏଇ ଗ୍ରାମ୍ୟ କଥା ବାଜ୍ୟ କଥାରେ ବ୍ୟତୀତ କରିବା, ତାହେଲେ ଆମେ କାଳ ରୂପୀ ସର୍ପକୁ ଆହ୍ୱାନ କରୁଛେ ଯେ କାଳ ଆସ ମୋତେ ଗ୍ରାସ କରେ, ମୃତ୍ୟୁ ଆସ ମୋତେ ଗ୍ରାସ କରେ, ଏଇ କେବଳ ସାର ହବ। ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି ସମସ୍ତ ଶ୍ରବଣୀୟ ବିଷୟମାନଙ୍କ ମଧ୍ୟରେ ପରମ ଶ୍ରବଣୀୟ ବିଷୟ ହେଉଛି ଏହି ପ୍ରଶ୍ନର ଉତ୍ତର, ଯାହାକି ସମସ୍ତ ଶ୍ରବଣ କରିବା ଉଚିତ। ତେଣୁ ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ତସ୍ମାତ୍ ସର୍ବାତ୍ମନା ରାଜନ ହୃଦିସ୍ଥଂ କୁରୁ କେଶବ। ପୁରୁଷ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ତସ୍ମାତ୍ ସର୍ବାତ୍ମନା ରାଜନ ହୃଦିସ୍ଥଂ କୁରୁ କେଶବ। ହେ ରାଜନ, ସେଇ ଭଗବାନ ଯିଏକି ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ତସ୍ମାତ୍ ସର୍ବାତ୍ମନା, ଯେ ସମସ୍ତଙ୍କର ଆତ୍ମା ସଦୃଶ ସମସ୍ତଙ୍କର ହୃଦୟରେ ନିବାସ କରୁଛନ୍ତି ପରମାତ୍ମା ରୂପରେ, ସେଇ ଭଗବାନ କେଶ ଏସବ ତାଙ୍କୁ ତୁମେ ହୃଦୟରେ ଧାରଣ କର, ଅର୍ଥାତ୍ ସେ ଭଗବାନ କୃଷ୍ଣଙ୍କର ସ୍ମରଣ କର, ହୃଦୟରେ ତାଙ୍କୁ ଅନୁଭବ କର, ତାଙ୍କୁ ସ୍ମରଣ କର। ମ୍ରିୟମାଣ ହି ଅବହିତ ସ୍ତୋଦାସି ପରାଙ୍ଗତି। ଯଦି ତୁମେ ଭଗବାନ କୃଷ୍ଣଙ୍କୁ ତୁମ ହୃଦୟରେ ଧାରଣ କରିବ, ତାହେଲେ କଣ ହବ ନା, ଏପରିକି ମ୍ରିୟମାଣ ବ୍ୟକ୍ତି ମଧ୍ୟ, ଅର୍ଥାତ୍ ଯାହାର ମୃତ୍ୟୁ ଅତି ନିକଟରେ, ଆମ ସମସ୍ତଙ୍କର ମୃତ୍ୟୁ ଅତି ନିକଟରେ, ଆମେ ଜାଣିନେ କେଉଁ ସମୟରେ ଆମର ମୃତ୍ୟୁ ହବ, ତେଣୁ ଆମେ ସମସ୍ତେ ମ୍ରିୟମାଣ, ତେଣୁ ସମସ୍ତଙ୍କର ଏହା ହେଉଛି କର୍ତ୍ତବ୍ୟ ଯେ ମ୍ରିୟମାଣ ହି ଅବହିତ ସ୍ତୋଦାସି ପରାଙ୍ଗତି। ଯେ ମ୍ରିୟମାଣ ବ୍ୟକ୍ତି ଯେତେବେଳେ ଭଗବାନ କୃଷ୍ଣଙ୍କୁ ହୃଦୟରେ ଧାରଣ କରିବ, କୃଷ୍ଣଙ୍କୁ ସ୍ମରଣ କରିବ, ତାହେଲେ ସେ ପରମ ଗତିକୁ ଲାଭ କରିବ। ଜୀବନର ପରମ ଗତି ହେଉଛି କ'ଣ ନା, ଯେତେବେଳେ ବ୍ୟକ୍ତି ଏହି ଭୌତିକ ସଂସାର ତ୍ୟାଗ କରି ଭଗବାନଙ୍କର ପରମ ଧାମକୁ ପ୍ରାପ୍ତ ହେବ। ଯେଉଁ ଧାମକୁ ପ୍ରାପ୍ତ ହେଲେ ବ୍ୟକ୍ତିର ଏହି ଭୌତିକ ସଂସାରରେ ଆଉ ଜନ୍ମଗ୍ରହଣ ହେବ ନାହିଁ। କାରଣ ଏହି ଭୌତିକ ସଂସାରରେ ଜନ୍ମଗ୍ରହଣ କରିବାର ଅର୍ଥ ହେଲା ବାରମ୍ବାର ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ କଷ୍ଟ ଭୋଗ କରିବା, ବାରମ୍ବାର ଶରୀର ପରିବର୍ତ୍ତନ କରିବା, ବାରମ୍ବାର ବିଭିନ୍ନ ପ୍ରକାର ଦୁଃଖ ସଂସାରର ଦୁଃଖକୁ ଭୋଗ କରିବା। ତେଣୁ ବ୍ୟକ୍ତି ଯେତେବେଳେ ପରମ ଗତିକୁ ଲାଭ କରିବ, ପରମ ଧାମ ଭଗବାନଙ୍କର ପରମ ପଦକୁ ଲାଭ କରିବ, ତାହେଲେ ଏହି ଭୌତିକ ସଂସାରରେ ତାହାର ଆଉ ଜନ୍ମ ହେବନି। ସେ ଭଗବାନଙ୍କ ନିକଟରେ ରହି ଦିବ୍ୟ ଶରୀର ଧାରଣ କରି ନିତ୍ୟ ଆନନ୍ଦରେ, ଜନ୍ମ ମୃତ୍ୟୁ ଜରାବ୍ୟାଧିରୁ ମୁକ୍ତ ହୋଇ ନିତ୍ୟ ଆନନ୍ଦରେ ସମୟ ଅତିବାହିତ କରିବ। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଏ ପ୍ରଶ୍ନର ସଂକ୍ଷେପରେ ଉତ୍ତର ପ୍ରଦାନ କରି ଭଗବାନ କୃଷ୍ଣଙ୍କୁ ହୃଦୟରେ ଧାରଣ କରିବା ପାଇଁ କହୁଛନ୍ତି। ଅବଶ୍ୟ ଭଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ ଠିକ୍ ସେହି କଥା କହୁଛନ୍ତି। ଅନ୍ତଃକାଳେ ତ ମାମ ଏବଂ ସ୍ମରଣ ମୁକ୍ତ କଳେବରମ ଯା ପ୍ରୟାତି ସମଦ୍ଭାବମ ଜାତି ନାଶ୍ରତ ସଂଶୟ। ମୃତ୍ୟୁ ସମୟରେ ଯେଉଁମାନେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରିଥାନ୍ତି, ସେମାନେ ମୃତ୍ୟୁ ପରେ ମୋର ଧାମକୁ ପ୍ରାପ୍ତ ହୋଇଥାନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ନିଜେ ଭଗବାନ ଏକଥା କହୁଛନ୍ତି। ତେଣୁ ଯେହେତୁ ମହାରାଜ ପରୀକ୍ଷିତଙ୍କର ଶେଷ ସମୟ ଆସି ଉପସ୍ଥିତ ହୋଇଛି, ତାଙ୍କର ସର୍ପଦଂଶନରେ ମୃତ୍ୟୁ ହେବାକୁ ଯାଉଛି, ତେଣୁ ସେ ସମୟରେ ସେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରି କିପରି ଭାବରେ ଶରୀର ତ୍ୟାଗ କରିବେ, ତାହା ହେଉଛି ତାଙ୍କର ପରମ କର୍ତ୍ତବ୍ୟ। ତେଣୁ ସେହି ସାତ ଦିନ ସମୟ ତାଙ୍କୁ ଯେଉଁ ପ୍ରାପ୍ତ ହୋଇଛି, ସେ ସାତ ଦିନ ସମୟକୁ ସେ ବର୍ତ୍ତମାନ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବାରେ ବିନିଯୋଗ କରିବାକୁ ଚାହୁଁଛନ୍ତି। ମହାରାଜ ପରୀକ୍ଷିତ ଭାଗ୍ୟବାନ, ଯେହେତୁ ସେ ଭଗବାନ କୃଷ୍ଣଙ୍କର ଭକ୍ତ ଥିଲେ, ତାଙ୍କୁ ଅତିକମରେ ସାତ ଦିନ ନୋଟିସ୍ ମିଳିଲା, ମୃତ୍ୟୁ ପାଇଁ ସାତ ଦିନର ନୋଟିସ୍ ମିଳିଥିଲା ତାଙ୍କୁ। କିନ୍ତୁ ଆମେ ସେପରି ଭାଗ୍ୟବାନ ନୁହଁ, ଆମ ପାଇଁ ମୃତ୍ୟୁ ନୋଟିସ୍ ଦେଇ ଆସିବ ନାହିଁ, ଅତି ସର୍ଟ ନୋଟିସ୍ରେ, ଅତି ଅଳ୍ପ ସମୟରେ ମୃତ୍ୟୁ ଆସି ପହଞ୍ଚିଯିବ ଆମ ନିକଟରେ, ଏବଂ କେତେବେଳେ ଆସି ପହଞ୍ଚିବ ଆମର ସେ ସମ୍ବନ୍ଧରେ କୌଣସି ଧାରଣା ନାହିଁ। ତେଣୁ ଆମେ ସବୁ ସମୟରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଦରକାର, ଆମେ ଜାଣିଥିବା ଦରକାର ଯେ ମୃତ୍ୟୁ ଯେ ସମୟରେ ଆସିବ ଆମେ ଭୟଭୀତ ନ ହୋଇ କିପରି ଭାବରେ ମୃତ୍ୟୁର ସମ୍ମୁଖୀନ ହେବା, ସେ ସମୟରେ କିପରି ଭାବରେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବା ଏବଂ ଭଗବାନ କୃଷ୍ଣଙ୍କୁ ସ୍ମରଣ କରି ତାଙ୍କର ପରମ ପଦକୁ ପ୍ରାପ୍ତ ହେବ। ଯଦି ମୃତ୍ୟୁ ସମୟରେ ଆମେ ଘର ପରିବାର କଥା ଚିନ୍ତା କଲେ, ଜମିବାଡ଼ି ଧନ ସମ୍ପତ୍ତି କଥା ଚିନ୍ତା କଲେ, ତାହେଲେ ଆମେ ବହୁତ ବଡ ଭୁଲ କରିଦେବା। କାରଣ ଏସବୁ ଚିନ୍ତା କରିବା ଦ୍ୱାରା ଯଦି ଆମେ ମୃତ୍ୟୁକୁ ପ୍ରାପ୍ତ ହେଉ, ତାହେଲେ ପୁନଃ ଆମକୁ ଭୌତିକ ସଂସାରରେ ଜନ୍ମଗ୍ରହଣ କରିବାକୁ ପଡିବ। ମନୁଷ୍ୟ ରୂପରେ ନୁହେଁ, ମନୁଷ୍ୟ କରଜନୀ, ପଶୁ ପକ୍ଷୀ କୀଟ ପତଙ୍ଗ 84 ଲକ୍ଷ ଜୀବଜନୀ ମଧ୍ୟରୁ ଗୋଟିଏ ଜୀବ ଜନି ଗ୍ରହଣ କରିବାକୁ ପଡିବ। ଇଏ ହେଉଛି ସଂସାରର ନିୟମ। ତେଣୁ ଆମେ ଯଦି ବୁଦ୍ଧିମାନ ହୋଇଥିବା, ତାହେଲେ ଆମେ ମୃତ୍ୟୁ ପାଇଁ ମୃତ୍ୟୁର କିପରି ଭାବରେ ସମ୍ମୁଖୀନ ହେବାକୁ ହେବ ଆମେ ଜାଣି ରଖିବା ଦରକାର ଏବଂ ସେ ଅନୁସାରେ ଆଚରଣ ମଧ୍ୟ କରୁଥିବା ଦରକାର। ତେଣୁ ହୁଏତ କେହି ଭାବିବେ ଯେ ଠିକ ଅଛି, ମୃତ୍ୟୁ ସମୟରେ ଦେଖାଯିବ, ଆମେ ଟିକେ ଭଗବାନ କୃଷ୍ଣଙ୍କର ନାମ ଉଚ୍ଚାରଣ କରିଦେବା। କିନ୍ତୁ ବର୍ତ୍ତମାନଠାରୁ ଅଭ୍ୟାସ କରିବାକୁ ପଡିବ। ଯଦି ଆମେ ଅଭ୍ୟାସ ନ କରିଛେ, ତାହେଲେ ମୃତ୍ୟୁ ସମୟରେ ଭଗବାନ କୃଷ୍ଣ ମନେ ପଡ଼ିବେ ନାହିଁ, ଆମର ବିଲବାଡ଼ି, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ପରିବାର ଏଇମାନେ ମନେ ପଡ଼ିବେ। ଯେପରି ଅଜାମିଳ ଏତେ ବଡ଼ ପାପୀ ଥିଲା, ମୃତ୍ୟୁ ସମୟ ଯେତେବେଳେ ଆସି ଉପସ୍ଥିତ ହେଲା, ସେତେବେଳେ ସେ ତାର ଶିଶୁପୁତ୍ର ନାରାୟଣଙ୍କୁ ଡାକୁଛି, ଭଗବାନ ନାରାୟଣଙ୍କୁ ଡାକୁନି, ଯେହେତୁ ତାର ଶିଶୁପୁତ୍ର ପ୍ରତି ସେ ବହୁତ ଆସକ୍ତ ଥିଲା। କିନ୍ତୁ ସେ ବଡ଼ ଭାଗ୍ୟବାନ ଥିଲା, ଅତି କମରେ ତାର ପୁତ୍ରର ନାମ ନାରାୟଣ ରଖିଥିଲା। ତେଣୁ ନାରାୟଣ ନାମ ଭଗବାନ କହୁଛନ୍ତି ଯେ ମୃତ୍ୟୁ ସମୟରେ ଯେ ମୋର ନାମ ଉଚ୍ଚାରଣ କରିବ, ମୋତେ ସ୍ମରଣ କରିବ। ତେଣୁ ସେ ନାରାୟଣ ନାମ ଉଚ୍ଚାରଣ କରିଥିବା ହେତୁ ଯଦିଓ ସେ ତାର ପୁତ୍ରକୁ ଡାକୁଛି, କିନ୍ତୁ ଭଗବାନ ନାରାୟଣ ତାଙ୍କ ଦୋଷକୁ ପଠାଇଦେଲେ। ସେ ଭଗବାନ ଏବଂ ତାଙ୍କର ନାମ ଭିତରେ କୌଣସି ପାର୍ଥକ୍ୟ ନାହିଁ। ସେ ଭଗବାନଙ୍କର ନାମ ସେ ପୁତ୍ର ଉଦ୍ଦେଶ୍ୟରେ ମଧ୍ୟ ଡାକିଲେ ମଧ୍ୟ ନାରାୟଣ ନାମର ଫଳ, ଭଗବାନଙ୍କ ନାମର ଫଳ ଏକାପରି ପ୍ରାପ୍ତ ହେବ। ତେଣୁ ଅଜାମିଳ ରକ୍ଷା ପାଇଗଲା ଏଇ ନାରାୟଣ ନାମ ଉଚ୍ଚାରଣ କରି। ତେଣୁ ଠିକ୍ ସେହିପରି ଅତି କମରେ ଆମେ ଯଦି ଆମର ଚିତ୍ତବୃତ୍ତିକୁ ଭଗବାନଙ୍କର ନାମ କୀର୍ତ୍ତନରେ, ତାଙ୍କର ସେବାରେ ଏବଂ ତାଙ୍କର ଚିନ୍ତନରେ ଲଗେଇ ପାରିବା, ତାହେଲେ ମୃତ୍ୟୁ ଆସିଲେ ମଧ୍ୟ ଆମର ଭୟଭୀତ ହେବାର ନାହିଁ। ଆମେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରି ଏହି ଭୌତିକ ସଂସାରର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇଯିବା। ତେଣୁ ମହାରାଜ ପରୀକ୍ଷିତ ଶୁକଦେବ ଗୋସ୍ୱାମୀଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି ଯେ ଆପଣ କୃପା କରି ସେହି ଭଗବାନ କୃଷ୍ଣଙ୍କର ଲୀଳା ବର୍ଣ୍ଣନା କରନ୍ତୁ, ମୁଁ ଏ ସାତ ଦିନ ଧରି ତାଙ୍କୁ ଶ୍ରବଣ କରିବାକୁ ଚାହୁଁଛି। ତେଣୁ ମହାରାଜ ପରୀକ୍ଷିତ ଶ୍ରୀମଦ୍ ଭାଗବତରେ ଅନେକ ପ୍ରଶ୍ନ କରିଛନ୍ତି ଯେ ଭଗବାନ କିପରି ଭାବରେ ଅବତାର ଗ୍ରହଣ କରୁଛନ୍ତି, ସେ ବିଭିନ୍ନ ଅବତାର ମାନଙ୍କରେ କିପରି ଲୀଳା ବିଳାସ କରୁଛନ୍ତି, ଏ ଭଗବାନ କିପରି ଭାବରେ ସୃଷ୍ଟି ରଚନା କରୁଛନ୍ତି, ଏ ପ୍ରାଣୀମାନଙ୍କୁ ରଚନା କରୁଛନ୍ତି, ଏସବୁ ସମ୍ବନ୍ଧରେ ମହାରାଜ ପରୀକ୍ଷିତ ପ୍ରଶ୍ନ କରି ଚାଲିଛନ୍ତି ସାତ ଦିନ ଧରି, ଏବଂ ଶୁକଦେବ ଗୋସ୍ୱାମୀ ତାର ଉତ୍ତର ଦେଇ ଚାଲିଛନ୍ତି। ଏହିପରି ଭାବରେ ଯେତେବେଳେ ସପ୍ତମ ଦିନ ଆସି ଉପସ୍ଥିତ ହୋଇଛି, ସେତେବେଳେ ତାଙ୍କର ଶେଷ ସମୟ ଆସି ଉପସ୍ଥିତ ହୋଇଛି ଏବଂ ମହାରାଜ ପରୀକ୍ଷିତଙ୍କୁ ଶ୍ରୀ ଶୁକଦେବ ଗୋସ୍ୱାମୀ ଭଗବାନଙ୍କର କଥା କହିସାରିଛନ୍ତି। ବର୍ତ୍ତମାନ ଶେଷ ଉପଦେଶ ପ୍ରଦାନ କରୁଛନ୍ତି ମହାରାଜ ପରୀକ୍ଷିତଙ୍କୁ। ମହାରାଜ ପରୀକ୍ଷିତଙ୍କୁ ମୃତ୍ୟୁ ପାଇଁ ପ୍ରସ୍ତୁତ କରୁଛନ୍ତି ଶ୍ରୀ ଶୁକଦେବ ଗୋସ୍ୱାମୀ। ଏହା ହେଉଛି ପ୍ରକୃତ ଗୁରୁର କାର୍ଯ୍ୟ। ଗୁରୁର କର୍ତ୍ତବ୍ୟ ହେଲା ତାର ଶିଷ୍ୟକୁ ସେ କିପରି ମୃତ୍ୟୁ କବଳରୁ ରକ୍ଷା କରିବ, ସେଥିପାଇଁ ସେ ଉପଦେଶ ଦେବ। ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ତାଙ୍କର ଶେଷ ଉପଦେଶ ପ୍ରଦାନ କରୁଛନ୍ତି। ସେ କହୁଛନ୍ତି ଯେ ହେ ରାଜନ୍, ତ୍ୱଙ୍କୁ ରାଜନ୍ ମରିଷ୍ୟତି ପଶୁ ବୁଦ୍ଧି ଇମାଂ ଜହି ନ ଜାତ ପ୍ରାଗଭୂତୋଦ୍ୟ ଦେହବତ୍ତ ନ ନକ୍ଷସେ। ତେଣୁ ବର୍ତ୍ତମାନ ସେ ଆତ୍ମଜ୍ଞାନ ପ୍ରଦାନ କରୁଛନ୍ତି ମହାରାଜ ପରୀକ୍ଷିତଙ୍କୁ। କହୁଛନ୍ତି ହେ ରାଜନ୍, ତୁମେ କେବେ ଚିନ୍ତା କରିବ ନାହିଁ ଯେ ମୁଁ ବର୍ତ୍ତମାନ ମରିବାକୁ ଯାଉଛି, କାରଣ ତୁମର ଏ ଯେଉଁ ଶରୀର, ଏ ଶରୀରର ମୃତ୍ୟୁ ହେବ, ତୁମର ମୃତ୍ୟୁ ହେବ ନାହିଁ। ତୁମେ ଏ ଶରୀର ଠାରୁ ଭିନ୍ନ, ତୁମେ ଆତ୍ମା, ଭଗବାନଙ୍କର ଅଂଶ। ତେଣୁ ଏ ଶରୀରର ମୃତ୍ୟୁ ହେବ, ତୁମର ମୃତ୍ୟୁ ହେବ ନାହିଁ। ତେଣୁ ତୁମେ ନିଜକୁ ତୁମ ଶରୀର ଠାରୁ ଭିନ୍ନ ବୋଲି ଜ୍ଞାନ କର, କାରଣ ଜୀବନ ସାରା ଆମେ ସମସ୍ତ ଚିନ୍ତା କରୁଛେ ଆମେ ଏଇ ଶରୀର। ତେଣୁ ଶରୀରକୁ କଷ୍ଟ ହେଲେ ଆମେ କଷ୍ଟ ଅନୁଭବ କରୁଛେ ଏବଂ ଶରୀରର ଯତ୍ନ ନେବା ପାଇଁ ଆମେ ଚିନ୍ତା କରୁଛେ, ଶରୀରକୁ ସୁଖ ପ୍ରଦାନ କରିବା ପାଇଁ ଆମେ ସବୁ ସମୟରେ ଚେଷ୍ଟା କରୁଛେ। କିନ୍ତୁ ଯେଉଁ ଆତ୍ମା, ସେ ଆତ୍ମାକୁ ସୁଖ ପ୍ରଦାନ କରିବାର ଚେଷ୍ଟା ଆମର ନାହିଁ, ବା ସେ ସମ୍ବନ୍ଧରେ ଆମର କୌଣସି ଜ୍ଞାନ ନାହିଁ। ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ କହୁଛନ୍ତି ଯେ ହେ ରାଜନ୍, ତୁମେ ଏହି ଶରୀର ନୁହ, ତୁମେ ହେଉଛ ଆତ୍ମା, ଏବଂ ଏହି ଜୀବାତ୍ମା ଏହା କେବେ ମୃତ ହୁଏ ନାହିଁ, ବା ଏହାର ଜନ୍ମ ହୁଏ ନାହିଁ, ବା ଏହାକୁ କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ଛେଦନ କରାଯାଇପାରିବ ନାହିଁ। ଯେପରି ଭଗବତ ଗୀତାରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଠିକ୍ ସେହି କଥା କହୁଛନ୍ତି। ଗୀତାର ଶିକ୍ଷାର ଆରମ୍ଭ ଏଇଥିରୁ ହେଉଛି ଯେ ଆମେ ଶରୀର ନୁହଁ, ଆତ୍ମା। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ନୈନଂ ଛିନ୍ନତି ଶସ୍ତ୍ରାଣି ନୈନଂ ଦହତି ପାବକ, ଏହି ଆତ୍ମାକୁ କୌଣସି ଅସ୍ତ୍ରଶସ୍ତ୍ର ଛେଦନ କରିପାରିବ ନାହିଁ, ବା ଅଗ୍ନି ମଧ୍ୟ ଏହି ଆତ୍ମାକୁ ଦଗ୍ଧୀଭୂତ କରି ଭସ୍ମୀଭୂତ କରିପାରିବ ନାହିଁ। ଶରୀର ଦଗ୍ଧୀଭୂତ ହୋଇଯିବ, ଆମେ ମୃତ୍ୟୁ ପରେ ଶରୀରକୁ ଅଗ୍ନି ସଂଯୋଗ କରୁଛେ, ଭସ୍ମଭୂତ ହେଇଯାଉଛି, କିନ୍ତୁ ଜୀବାତ୍ମା ଶରୀର ତ୍ୟାଗ କରି ଚାଲିଯାଉଛି ଏବଂ ଆମେ କହୁଛେ ସେ ବ୍ୟକ୍ତି ଚାଲିଗଲା, ତାର ମୃତ୍ୟୁ ହେଇଗଲା ବା ସେ ତାର ସ୍ୱର୍ଗବାସ ହେଇଗଲା, ଏ କଥା ଆମେ ତ କହୁଛେ। ତେଣୁ ଏ ଶରୀରର ପରିବର୍ତ୍ତନ ହେଉଛି, କିନ୍ତୁ ଜୀବାତ୍ମା ସେପରି ତାର ପରିବର୍ତ୍ତନ ନାହିଁ। ତେଣୁ ମହାରାଜ ପରୀକ୍ଷିତଙ୍କୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ରାଜନ୍, ତୁମେ ଏଇ ପଶୁ ବୁଦ୍ଧି ତ୍ୟାଗ କର। ପଶୁ ବୁଦ୍ଧି ହେଉଛି ପଶୁ, ଏସବୁ ଆତ୍ମା ଶରୀର ଏସବୁ ଜ୍ଞାନ ପଶୁର ନାହିଁ। ପଶୁ କେବଳ ଶରୀରକୁ ସୁଖ ଦେବା ପାଇଁ, ଶରୀରର ଭରଣ ପୋଷଣ ପାଇଁ ଚେଷ୍ଟା କରୁଛି, କିନ୍ତୁ ଯଦି କୌଣସି ମଣିଷ କେବଳ ଏଇ ପଶୁ ବୁଦ୍ଧିର ବଶବର୍ତ୍ତୀ ହେଇ ଶରୀର ଭରଣ ପୋଷଣରେ ତାର ସମସ୍ତ ସମୟ ବ୍ୟତୀତ କରିଦେଲା, ତାହେଲେ ତାହାକୁ ପଶୁ ବୁଦ୍ଧି ବୋଲି କୁହାଯାଇଛି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତୁମେ ଏଇ ପଶୁ ବୁଦ୍ଧିକୁ ତ୍ୟାଗ କର। ତୁମେ ଚିନ୍ତା କର ଯେ ତୁମେ ଏ ଶରୀର ନୁହଁ, ତୁମେ ହେଉଛ ଆତ୍ମା, ଶରୀର ଠାରୁ ଭିନ୍ନ। ତେଣୁ ତୁମେ କେବେ ଚିନ୍ତା କରିବ ନାହିଁ ଯେ ମୋର ମୃତ୍ୟୁ ହୋଇଯିବ ସର୍ପଦଂଶନରେ, ଏ ଶରୀରର ମୃତ୍ୟୁ ହୋଇପାରେ, ତୁମର ମୃତ୍ୟୁ ହେବ ନାହିଁ। ପୁଣି କହୁଛନ୍ତି, ନ ଜାତ, ତୁମେ କେବେ ଜନ୍ମଗ୍ରହଣ କରିନାହ, ତୁମର ଶରୀର ଜନ୍ମ ହୋଇଛି, ତୁମେ ଜନ୍ମଗ୍ରହଣ କରିନାହ। ନ ପ୍ରାଗ ଅଦ୍ୟ ଦେହବତ୍ ନ ତମ ନକ୍ଷତ୍ର, ତୁମେ ଏ ଶରୀର ପରି ଏ ଶରୀର ଭୂତକାଳରେ ଥିଲା, କିନ୍ତୁ ତୁମେ ଭୂତକାଳରେ ଥିଲ ଏବଂ ତୁମେ ଭବିଷ୍ୟତରେ ମଧ୍ୟ ରହିବ, ବର୍ତ୍ତମାନ ବି ତୁମେ ରହିଛ, ତୁମର କେବେ ନଷ୍ଟ ହେବ ନାହିଁ ବା ତୁମେ କେବେ ନଷ୍ଟ ହେବ ନାହିଁ। ନ ନକ୍ଷତ୍ର, କିନ୍ତୁ ଶରୀର ନଷ୍ଟ ହୋଇଯିବ ଏବଂ ଭୂତକାଳରେ ଏ ଶରୀର ନଥିଲା, ଅନ୍ୟ କୌଣସି ଶରୀର ଥିଲା, ବର୍ତ୍ତମାନ ତୁମକୁ ଏ ଶରୀର ପ୍ରାପ୍ତ ହୋଇଛି, ଭବିଷ୍ୟତରେ ତୁମକୁ ଅନ୍ୟ କୌଣସି ଶରୀର ପ୍ରାପ୍ତ ହେବ। ଏହା ହେଉଛି ସଂସାରର ନିୟମ। ତୁମେ ଜନ୍ମ ପରେ ଜନ୍ମ ତୁମର ଶରୀରକୁ ପରିବର୍ତ୍ତନ କରି ଚାଲିଥିବ। ତୁମେ ଏ ଜନ୍ମରେ ହୁଏତ ମଣିଷ ଶରୀର ପ୍ରାପ୍ତ ହୋଇଛ, ପୂର୍ବ ଜନ୍ମରେ ହୁଏତ ତୁମେ ପଶୁ ପକ୍ଷୀର ଶରୀର ପ୍ରାପ୍ତ ହୋଇଥିଲ, ବା ଭବିଷ୍ୟତ ଜନ୍ମରେ ତୁମେ ପଶୁ ପକ୍ଷୀର ଶରୀର ପ୍ରାପ୍ତ ହେବ। ତେଣୁ ଶରୀରରେ ପରିବର୍ତ୍ତନ ହେଉଛି, କିନ୍ତୁ ତୁମେ ସେହି ବ୍ୟକ୍ତି ରହିଛ। ତେଣୁ ପରୀକ୍ଷିତ ମହାରାଜ ଏହିପରି ଭାବରେ ଯେତେବେଳେ ଶ୍ରବଣ କରୁଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ, ଏବଂ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ତୁମେ କେବେ ହେଲେ ଚିନ୍ତା କରିବ ନାହିଁ ଯେ ତକ୍ଷତ ସର୍ପ ଆସିବ ଏବଂ ତୁମକୁ ଦଂଶନ କରିବ, ସେ ଚିନ୍ତା କେବେ ମନରେ ଆଣିବ ନାହିଁ। ତୁମେ ଶରୀରଠାରୁ ନିଜକୁ ଭିନ୍ନ କରି, ଯେ ଶରୀରଠାରୁ ତୁମେ ଭିନ୍ନ ଏକଥା ଚିନ୍ତା କରି, ତୁମେ ତୁମର ଚିତ୍ତବୃତ୍ତିକୁ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କର ପାଦପଦ୍ମରେ ନିବେଶିତ କରିଦେବ, ଆବିଷ୍ଟ କରିଦେବ। ତୁମର ବାହ୍ୟ ଶରୀରର ଚିନ୍ତା ମୃତ୍ୟୁ ସମୟରେ ଯେପରି ନ ଆସେ, ତୁମର ଏକମାତ୍ର ଚିନ୍ତା ହେବ ସେତେବେଳେ ଭଗବାନ କୃଷ୍ଣଙ୍କର ଚରଣାର ବିନ୍ଦର ଚିନ୍ତା ତୁମେ କରିବ। ତାଙ୍କର ଚିନ୍ତା ବ୍ୟତୀତ ଅନ୍ୟ କୌଣସି ଚିନ୍ତା ସେତେବେଳେ ତୁମେ ମନକୁ ଆଣିବ ନାହିଁ। ଏହିପରି ଭାବରେ ତୁମେ ଶରୀର ବନ୍ଧନରୁ ମୁକ୍ତ ହୋଇଯିବ। ତେଣୁ ଏହିପରି ଭାବରେ ଯେତେବେଳେ ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଉପଦେଶ ପ୍ରଦାନ କରୁଛନ୍ତି, ଏ କଥା କହିସାରି ଶ୍ରୀ ସୁଖଦେବ ଗୋସ୍ୱାମୀ ମୌନ ଧାରଣ କରୁଛନ୍ତି, କହୁଛନ୍ତି, ହେ ରାଜନ୍, ବର୍ତ୍ତମାନ ତୁମେ ଯେତେ ସବୁ ପ୍ରଶ୍ନ କରିଥିଲ ତାର ଉତ୍ତର ମୁଁ ଦେଇସାରିଛି, ତୁମର ଆଉ କିଛି ପ୍ରଶ୍ନ କରିବାର ଅଛି କି? ଶେଷ ପ୍ରଶ୍ନ କରୁଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀ। ମହାରାଜ ପରୀକ୍ଷିତ କହୁଛନ୍ତି ଯେ ହେ ବ୍ରହ୍ମନ୍, ଆପଣ ମୋତେ ଖୁବ୍ ଅନୁଗ୍ରହିତ କରିଛନ୍ତି, ଆପଣଙ୍କର ଏଠାକୁ ଆଗମନ ଏବଂ ଏ ସାତ ଦିନ ଧରି ଆପଣଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ, ଏହା ନିଶ୍ଚିତ ଭାବରେ ଭଗବାନଙ୍କର ମୋ ପ୍ରତି ବିଶେଷ କୃପା। ଭଗବାନଙ୍କର ବିଶେଷ କୃପା ନଥିଲେ ଆପଣ ଭଗବାନଙ୍କ ଦ୍ୱାରା ପ୍ରେରିତ ହୋଇ ଏ ସ୍ଥାନକୁ ଆସିନଥାନ୍ତେ ମୋର ଏଇ ଅନ୍ତିମ ସମୟରେ, ଏବଂ ଆପଣ ଆସି ଏଠାରେ ଭଗବାନଙ୍କର ଯେଉଁ କଥା ବର୍ଣ୍ଣନା କଲେ ସେଥିପାଇଁ ମୁଁ କୃତାର୍ଥ ହୋଇଛି। ତେଣୁ ବର୍ତ୍ତମାନ ହେ ବ୍ରହ୍ମନ୍, ଅନୁଜାନି ମାଂ ବ୍ରହ୍ମନ୍ ବାତଂ ୟଚ୍ଛାମି ଅଧକ୍ଷେ, କହୁଛନ୍ତି ହେ ବ୍ରାହ୍ମଣ, ଆପଣ ବର୍ତ୍ତମାନ ମୋତେ ଆଜ୍ଞା ଦିଅନ୍ତୁ, ଅନୁମତି ପ୍ରଦାନ କରନ୍ତୁ, ଯାହାଫଳରେ ମୁଁ କ'ଣ କରିବି, ମୁକ୍ତ କାମା ସ୍ୱୟଂ ଚେତ ପ୍ରବେଶ ବିଶ୍ରୁଦାମି ଅସନ୍, ଯେ ମୁଁ ମୋର ସମସ୍ତ ଇନ୍ଦ୍ରିୟମାନଙ୍କୁ तार इंद्रिय कार्य को बंद करी इंद्रिय मान कर कार्य को बंद करी कारण इंद्रिय मान सब समय आमको विषय भोग आड़ को टाणु पांचटी इंद्रिय रही आखि कान नाक जिह्वा एवं त्वक एम सब विषय रही भोग करिवार विषय चक्षु बा आखि सदा चाहूँ सुंदर रूपर दर्शन कर कान चाहूँ सब समय मधुर कथा व मधुर संगीत श्रवण कर जिह्वा चाहूँ सुंदर स्वादिष्ट वस्तु भोजन कर नासिका चाहूँ सुंदर गंध आग्रहण कर त्वक इंद्रिय चाहूँ अन्नर स्पर्श लाभ कर इंद्रिय मान विषय तेणु एम सब समय विषय भोग आड़ को टाणु तेणु महाराज परीक्षित कहते मु मोर इंद्रिय मान विषय भोग निवृत्त करी एवं मोर बाणी को संयुक्त करी मु वर्तमान ये सब इंद्रिय एवं बाणी को भगवान कृष्ण चरण से निवेश करी बा मोर चित्तवृत्ति को मुक्त कामाशय समस्त प्रकार भौतिक कामना मोर इंद्रिय मान को एवं मन को मुक्त करी मोर मन को मु संपूर्ण भाव में भगवान कृष्ण पदार बिंद में निवेशित करी तेणु आपण मत यही अनुमति प्रदान कर एवं पुणी कहते ये एपरी भाव में विश्रजामी असुन मोर प्राण को त्याग करने को चाहती अज्ञान निरस्त में ज्ञान विज्ञान निष्ठया आप मत सात दिन धरी जो उपदेश प्रदान कले उपदेश प्रदान द्वारा मु ज्ञान एवं विज्ञान को प्राप्त अर्थात आप जो ज्ञान प्रदान कले मु जीवन में अनुभव कर तेणु मोर अज्ञान दूरीभूत हो जा मोर आउ कौन अज्ञान ना भवता दर्शित क्षेम परम भगवत पदम आपण कृपा करी मते भगवान से परम कल्याणमय पादपद्म दर्शन कराई तेणु परीक्षित अपि राजसि आत्मा आत्मनया आत्मना तेणु महाराज परीक्षित एपरि भाव में जिते बड़े सुखदेव गोस्वामी को प्रार्थना कर सुखदेव गोस्वामी महाराज को अनुमति देखते परीक्षित महाराज को अनुमति देखते से तर मन को भगवान कृष्ण चरण से निवेशित करने सुखदेव गोस्वामी से स्थान त्याग कर चली जाइंट समस्त मुनिषि मैंने शेष थर पर प्रणाम कर परीक्षित महाराज श्री सुखदेव गोस्वामी को शेष थर पर प्रणाम कर सुखदेव गोस्वामी से स्थान त्याग कर चली जाइंट वर्तमान परीक्षित महाराज से मृत्यु प्रतीक्षा कर किपर भाव प्रतीक्षा कर परीक्षित अभी राजर्षि महाराज परीक्षित जे कि राजर्षि थे से तांकर मन को भगवान परमात्मा भगवान कृष्ण पाद पद्म निवेशित करी समाधाय परं दधो अस्पंद असुर जथा तरु से एपरी भाव निविष्ट चित्त ही उठी भगवान चरणार बिंद को ध्यान करी जे तांकर बाह्य वृत्ति लुप्त हो जाए बाह्य शरीर अच्छी बोली तांकर आउ धारणा ना एवं सही समय रे तांकर प्राण वायु तार गति को बंद कर दे अर्थात तांकर शरीर निष्पन्द हो जाए अर्थात प्राण तांकर जिते बड़े महाराज परीक्षित भगवान कृष्ण चरणार बिंद में निजर मन को गभीर भाव में निवेशित कर बाह्य ज्ञान लुप्त सही समय प्राणवायु त्याग कर चली जाए शरीर एवं तंकर शरीर गतिहीन हो जाए जड़वत हो जाए किपर भाव जड़वत यथा तरु जपरी वृक्ष कौन से स्पंदन अनुभव करूना वृक्ष जपरी जड़ हो जाए ठीक से परीक्षित महाराज शरीर ଜଡ଼ ହେଇଯାଇଛି, ପ୍ରାଣହୀନ ହେଇଯାଇଛି। ଅର୍ଥାତ୍ ପରୀକ୍ଷିତ ମହାରାଜ ଭଗବାନ କୃଷ୍ଣଙ୍କର ପଦାରବିନ୍ଦର ଧ୍ୟାନ କରି ପ୍ରାଣ ତ୍ୟାଗ କରିଛନ୍ତି। ତଥ୍ୟ ଗୋଟେ କଥା ଏଠାରେ ମନେ ରଖିବାର କଥା ଯେ ସେପର୍ଯ୍ୟନ୍ତ ତକ୍ଷକ ଆସି ଦଂଶନ କରିନି ମହାରାଜ ପରୀକ୍ଷିତ। ମହାରାଜ ପରୀକ୍ଷିତ ତାଙ୍କର ପ୍ରାଣ ତ୍ୟାଗ କରୁଛନ୍ତି ଭଗବାନ କୃଷ୍ଣଙ୍କର ଚରଣାରବିନ୍ଦରେ ନିଜର ମନକୁ ନିୟୋଜିତ କରି, ଏବଂ ଯେତେବେଳେ ତାଙ୍କର ଶରୀର ଜଡ଼ ହେଇଯାଇଛି ସେତେବେଳେ ତକ୍ଷକ ଆସୁଛି ମହାରାଜ ପରୀକ୍ଷିତଙ୍କୁ ଦଂଶନ କରିବା ପାଇଁ। ଏବଂ ରାସ୍ତାରେ ତକ୍ଷକ ଦେଖୁଛି କଶ୍ୟପ ମୁନିଙ୍କୁ। କଶ୍ୟପ ମୁନି ଏହି ତକ୍ଷକର ବିଷକୁ ଦୂରୀଭୂତ କରି ବ୍ୟକ୍ତିକୁ ଜୀବିତ କରିବାର ଶକ୍ତି ତାଙ୍କ ନିକଟରେ ଥିଲା। ତେଣୁ ତକ୍ଷକ ପ୍ରଥମେ ପରୀକ୍ଷା କଲା କଶ୍ୟପ ମୁନିଙ୍କୁ, ସେ ଗୋଟିଏ ବୃକ୍ଷକୁ ଆଘାତ କଲା, ସଙ୍ଗେ ସଙ୍ଗେ ତକ୍ଷକର ବିଷରେ ସେ ବୃକ୍ଷଟି ଜଳି ଭସ୍ମୀଭୂତ ହୋଇଗଲା। କିନ୍ତୁ କଶ୍ୟପ ମୁନି ସଙ୍ଗେ ସଙ୍ଗେ ତାଙ୍କର ଶକ୍ତି ପ୍ରୟୋଗ କରି ସେ ବୃକ୍ଷଟିକୁ ଜୀବିତ କରାଇଦେଲେ। କଶ୍ୟପ ମୁନିଙ୍କୁ ସେ କିଛି ଉପହାର ପ୍ରଦାନ କରୁଛି, ଉପହାର ପ୍ରଦାନ କରି ତାଙ୍କୁ ସେଠାରୁ ବିଦା କରିଦେଇଛି। କଶ୍ୟପ ମୁନି ଯେତେବେଳେ ଚାଲିଯାଇଛନ୍ତି ସେ ସ୍ଥାନ ତ୍ୟାଗ କରି, ତାପରେ ତକ୍ଷକ ଆସି ଦଂଶନ କରୁଛି ମହାରାଜ ପରୀକ୍ଷିତଙ୍କୁ, ଏବଂ ତାହାର ବିଷର ପ୍ରଭାବରେ ମହାରାଜ ପରୀକ୍ଷିତଙ୍କର ଜଡ଼ ଶରୀର ଜଳି ଭସ୍ମୀଭୂତ ହୋଇଯାଉଛି। ତେଣୁ ବାହ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଯଦିଓ ଦେଖାଯାଉଛି ଯେ ତକ୍ଷକର ଦଂଶନରେ ମହାରାଜ ପରୀକ୍ଷିତଙ୍କର ମୃତ୍ୟୁ ହେଲା, କିନ୍ତୁ ପ୍ରକୃତ ପକ୍ଷେ ମହାରାଜ ପରୀକ୍ଷିତ ତକ୍ଷକ ଦଂଶନ ପୂର୍ବରୁ ସେ ତାଙ୍କର ପ୍ରାଣ ତ୍ୟାଗ କରି ଭଗବାନଙ୍କର ଧାମକୁ ପ୍ରାପ୍ତ ହୋଇସାରିଛନ୍ତି। ଏ ହେଉଛି ଭକ୍ତମାନଙ୍କର ଗତି। ଭଗବାନ ତାଙ୍କର ଭକ୍ତମାନଙ୍କୁ ଏହିପରି ଭାବରେ ସୁରକ୍ଷା ପ୍ରଦାନ କରିଥାନ୍ତି। ଭଗବାନ ତାଙ୍କର ଭକ୍ତକୁ ତକ୍ଷକ ଦଂଶନର କଷ୍ଟ ମଧ୍ୟ ଅନୁଭବ କରିବାକୁ ଦେଉନାହାନ୍ତି। ମହାରାଜ ପରୀକ୍ଷିତ ଅତ୍ୟନ୍ତ ଆନନ୍ଦରେ ଭଗବାନଙ୍କର ଚରଣାରବିନ୍ଦର ଧ୍ୟାନ କରି ଶରୀର ତ୍ୟାଗ କରୁଛନ୍ତି, କେବଳ ତାଙ୍କର ଜଡ଼ ଶରୀରକୁ ତକ୍ଷକ ଆସି ଦଂଶନ କରି ଭସ୍ମୀଭୂତ କରୁଛି। ତେଣୁ ଯେଉଁମାନେ ଭକ୍ତ ଭଗବାନଙ୍କର ପରମ ଭକ୍ତ, ବାହ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଯେକୌଣସି ଉପାୟରେ କେତେବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୁଏ ବା ଏହା ଏକ ଦୁର୍ଘଟଣା ଥିଲା ସର୍ପଦଂଶନର ମୃତ୍ୟୁ, ତେଣୁ ଏସବୁ ବାହ୍ୟ ଭକ୍ତମାନଙ୍କ ପାଇଁ। ଭକ୍ତମାନେ ଜାଣିଛନ୍ତି କିପରି ଭାବରେ ତାଙ୍କର ଶରୀର ତ୍ୟାଗ କରିବାକୁ ହେବ, ତେଣୁ ମୃତ୍ୟୁ ସମୟରେ ସେମାନେ ତାଙ୍କର ଚିତ୍ତବୃତ୍ତିକୁ ଭଗବାନଙ୍କ ଚରଣରେ ନିବିଷ୍ଟ କରିଥାନ୍ତି। ତେଣୁ ବାହ୍ୟ ଘଟଣାର ପ୍ରଭାବ ତାଙ୍କୁ ପ୍ରଭାବିତ କରିପାରେନି। ତେଣୁ ଯେତେବେଳେ ମହାରାଜ ପରୀକ୍ଷିତଙ୍କର ଶରୀର ଏପରି ଭାବରେ ଭସ୍ମୀଭୂତ ହୋଇଯାଉଛି, ଚତୁର୍ଦ୍ଦିଗରେ ହାହାକାର ଧ୍ୱନି ଶୁଣାଯାଉଛି। ମହାରାଜ ପରୀକ୍ଷିତଙ୍କ ଶରୀରର ଏହି ଅବସ୍ଥା ଦେଖି ସମସ୍ତେ ହାହାକାର କରୁଛନ୍ତି, କିନ୍ତୁ ସ୍ୱର୍ଗରେ ଦେବତାମାନେ ଯେଉଁମାନେ ଜାଣିଛନ୍ତି ଯେ ମହାରାଜ ପରୀକ୍ଷିତଙ୍କର ଆତ୍ମା ବର୍ତ୍ତମାନ ଭଗବାନଙ୍କର ଧାମକୁ ଯାତ୍ରା କରୁଛି, ତେଣୁ ଦେବତାମାନେ ଆନନ୍ଦିତ ହୋଇ ସ୍ୱର୍ଗରେ ଦୁନ୍ଦୁଭି ନାଦ କରିଛନ୍ତି ମହାରାଜ ପରୀକ୍ଷିତଙ୍କର ଏହି ମହାପ୍ରାୟଣକୁ ଦର୍ଶନ କରି, ଯେ ସେ ବର୍ତ୍ତମାନ ଶରୀର ବନ୍ଧନରୁ ମୁକ୍ତ ହୋଇ ଭଗବାନଙ୍କର ଧାମକୁ ଯାତ୍ରା କରୁଛନ୍ତି। ଏ ଦୃଶ୍ୟ ଦର୍ଶନ କରି ସ୍ୱର୍ଗଲୋକର ଦେବତାମାନେ ଦୁନ୍ଦୁଭି ନାଦ କରିଛନ୍ତି ଏବଂ ପୁଷ୍ପବୃଷ୍ଟି କରୁଛନ୍ତି ମହାରାଜ ପରୀକ୍ଷିତଙ୍କ ଉପରେ। ଏହିପରି ଭାବରେ ମହାରାଜ ପରୀକ୍ଷିତ ଅନ୍ତିମ ସମୟରେ ଭଗବାନ କୃଷ୍ଣଙ୍କୁ ଧ୍ୟାନ କରି ଭଗବାନଙ୍କର ପରମ ଧାମକୁ ପ୍ରାପ୍ତ ହେଉଛନ୍ତି, ଯାହାକି ପ୍ରତ୍ୟେକ ବ୍ୟକ୍ତିର କାମ୍ୟ। ଏ ଭୌତିକ ସଂସାରର ଦୁଃଖରୁ ମୁକ୍ତ ହେବା ପାଇଁ ଏହା ହିଁ ପ୍ରତ୍ୟେକ ବ୍ୟକ୍ତି ଆଶା କରିବା ଉଚିତ ଏବଂ ସେପରି ସେଥିପାଇଁ ଅଭ୍ୟାସ କରିବା ଉଚିତ। ଏହି ଶିକ୍ଷା ଆମେ ମହାରାଜ ପରୀକ୍ଷିତଙ୍କର ଜୀବନରୁ ପ୍ରାପ୍ତ ହେଉଛି। ତେଣୁ ଆଜି ଆମର ସମୟ ଆସିଛି, ଆଜି ଆହୁରି ଅନେକ କିଛି କାର୍ଯ୍ୟକ୍ରମ ରହିଛି, ତେଣୁ ଏଇଠାରେ ମୁଁ ବର୍ତ୍ତମାନ ପରୀକ୍ଷିତ ମହାରାଜଙ୍କର ଏହି ସମ୍ବାଦକୁ ଶେଷ କରୁଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଦୀର୍ଘ ସାତ ଦିନ ଧରି ଶ୍ରୀମଦ୍ ଭାଗବତର କଥା, ମହାରାଜ ପରୀକ୍ଷିତଙ୍କର କଥା ଶ୍ରବଣ କରୁଥିଲେ, ନିଶ୍ଚିତ ଭାବରେ ଏଥିରୁ ଆପଣ କିଛି ଶିକ୍ଷା ଲାଭ କରିଥିବେ, ଏବଂ ମୁଁ ଆଶା କରିବି ଯେ ଆପଣମାନେ ନିଜ ଜୀବନରେ କିପରି ଭଗବାନ କୃଷ୍ଣଙ୍କର ଭକ୍ତ ହୋଇପାରିବେ ଏବଂ ନିଜର ଜୀବନକୁ ଧନ୍ୟ କରିପାରିବେ ମୁଁ ଭଗବାନ କୃଷ୍ଣଙ୍କ ଚରଣରେ ସେଥିପାଇଁ ପ୍ରାର୍ଥନା କରୁଛି। ଆପଣମାନଙ୍କ ପାଇଁ ଆପଣମାନଙ୍କର ଜୀବନ କୃଷ୍ଣ ଭକ୍ତିମୟ ଜୀବନ ଯାପନ କରି ଆପଣମାନେ सुखी हुवंतु एवं परवर्ती जीवन रे भगवान कृष्ण कर पदार बिंदु को लाभ करंतु यही मोर कामना। हरे कृष्ण।